ବିଶିଷ୍ଟ ଗାଳ୍ପିକ ଚନ୍ଦ୍ରଶେଖର ରଥଙ୍କର ଅମୁକ୍ତ। ରାତି 2 ପୂର୍ବରୁ ମୋତେ କେବେ ନିଦ ହୁଏ ନାହିଁ ବୋଲି ମୁଁ ବହି ପଢ଼େ। ସେମିତି କିଛି ଶାସ୍ତ୍ର ପୁରାଣ ନୁହେଁ। ସେ ଭାର ବୋହିବାକୁ ମୋ ମନରେ ଜୋର ନାହିଁ, ମୁଁ ପଢ଼େ। ଏଇ ଧର କିଛି ଡିଟେକ୍ଟିଭ, ହାଲୁକା ଉପନ୍ୟାସ ବା ଏଣୁତେଣୁ ବହି। ସେଦିନ ଗୋଟେ ବହି ପାଇଥାଏ ରୋମାନମାନଙ୍କ ଯୌନ ଜୀବନ ଉପରେ। ସେଥିରେ ଅନେକ ଚିତ୍ର, ଫଟୋ। ସେ ଫଟୋଗୁଡ଼ିକୁ ଥରେ ଦେଖିସାରିଥାଏ ଆମୂଳଚୂଳ, ଭାବୁଥାଏ କେମିତି ବିଳାସୀ ରୋମାନମାନେ ଅହରହ ଯୌନ ଚେତନାରେ ରହିବାକୁ ଘରର ଆସବାବପତ୍ର, ଦୀପରୁଖା, ଛଡ଼ି, ବାଡ଼ି ସବୁଠି ଯୌନାଙ୍କର ରୂପଟିକୁ ନକଲ କରିଥିଲେ। ବଡ଼ ବିଚିତ୍ର ଜାତି, ସୁରା ଏବଂ ନାରୀକୁ ନେଇ ଗୋଟାଏ ଜୀବନବୋଧ ପ୍ରତିଷ୍ଠା କରିଗଲେ। ହୁଏତ ସେଇଥିପାଇଁ ହିଁ ସେମାନେ ଲୋପ ପାଇଗଲେ, ପାଆନ୍ତୁ। କିନ୍ତୁ ସେମାନେ ଗୋଟେ ବଡ଼ ବିଚିତ୍ର ଜାତି। ସେ ବହିଟିକୁ ପଢ଼ିବାକୁ ମୋର ପ୍ରବଳ ଆଗ୍ରହ ହେଉଥାଏ। ମୋତେ କିନ୍ତୁ ବାଧ୍ୟ ହୋଇ ରାତି 10 ଆଲୁଅ ଲିଭାଇବାକୁ ହେଲା। ଅନେକ ଦିନ ପରେ ପୁଅ ବୋହୂ ଆସିଥାନ୍ତି ମୋତେ ଦେଖି ଚାହିଁ ଯିବା ପାଇଁ, ପାଖ ବଖରାରେ ଶୋଇଥାନ୍ତି। ଆଲୁଅ ଜାଳି ମୁଁ ଚାହିଁ ରହିଛି ଜାଣିଲେ ସେମାନେ ଅସୁସ୍ଥ ବୋଧ କରିଥାନ୍ତେ, ହୁଏତ ତାଙ୍କ ଭାରି ଅଡ଼ୁଆ ଲାଗିଥାନ୍ତା, ଲାଜ ମାରିଥାନ୍ତା। ସେଥିପାଇଁ ମୁଁ ବତି ଲିଭାଇଦେଲି, କିନ୍ତୁ ନିଦଟା ତ ମୋର ଆୟତ୍ତର ନୁହେଁ। ବୁଢ଼ାଟିଏ ପିଲାଙ୍କ ପରି ସଳ ସଳ ଶୋଇଯିବା ଉଚିତ ବୋଲି ମୁଁ ମାନୁଛି, ହେଲେ କ'ଣ କରାଯାଏ, ମୋର ଏଥିପାଇଁ ଉପାୟ ନଥିଲା। ମୁଁ ସେମିତି ସେଇ ଅନ୍ଧାରରେ ଡଗ ଡଗ ଚାହିଁକିରି ପଡ଼ି ରହିଥାଏ। ଅନ୍ଧାରରେ ସବୁ ଶୁଣୁଥାଏ, ଉଚ୍ଛ୍ୱାସ ପବନରେ ଅଗଣା ଅଗସ୍ତି ଗଛର ପତ୍ର ହଲୁଥାଏ, ସବା ଉପର ଛକରେ ଟଣ ଟଣ ଘଣ୍ଟି ମାରି ରିକ୍ସାଟାଏ ବେଳେବେଳେ ପାରି ହୋଇଯାଉଥାଏ। ଗାଧୁଆ ଘର ନଳାରେ ଦିଆଯାଇଥିବା କାଠ ଚୁଣ୍ଟାଟିକୁ ଚୁଟିଆ ମୂଷା ଦାନ୍ତଉଥାଏ, ଆଉ ବଖରାରେ କିଏ ବୋଧେ କଡ଼ଲେ ଉଠେଇଲା। ଏ କାନକୁ ଏ ବୟସରେ ଏତେ ଗୁଡ଼ାଏ ନ ଶୁଭିବା ଉଚିତ, କିନ୍ତୁ କ'ଣ କରାଯାଇପାରେ। ମୁଁ ସହଜରେ ନିଶ୍ୱାସ ମାରିପାରୁନଥାଏ, ହଲଚଲ ହୋଇପାରୁନଥାଏ। ମୁଁ ଚାହିଁଛି ବୋଲି କୌଣସି ସୂଚନା ଦେବାକୁ ଚାହୁଁନଥାଏ, କିନ୍ତୁ କି କଷ୍ଟ ଅନ୍ଧାରରେ ଚାହିଁ ରହିବା ଏବଂ ନ ଶୋଇ ନିଶେଷ ହୋଇ ପଡ଼ି ରହିବା। ସନ୍ଧ୍ୟାରେ ବସି ଚା ପିଇଲା ବେଳେ ପୁଅ କହୁଥିଲା, ବାପା ଋଷିକେଶଟା ଭାରି ବଢ଼ିଆ ଜାଗା, ଆମେ ଏଠୁ 2 ଯାଇ ସେଠି ରହିଗଲେଣି। ଆପଣଙ୍କ ବୟସର ଲୋକ, ଆପଣ ହୁଏତ ସେମାନଙ୍କୁ ଜାଣିଥିବେ। ମୁଁ ସାଙ୍ଗେ ସାଙ୍ଗେ ଚିଡ଼ି ଯାଇଥିଲି, ଏଇଟା ଏବେ ଟିକେ ବେଶୀ ଜଣାପଡ଼ୁଛି, ଆଗ ଏମିତି ମୁଁ ଚିଡ଼ୁନଥିଲି। କହିଲି, ହଁ ସେଥିରୁ ଗୋଟାଏ ହେଲା ଦୀନା ସାହୁ, ଆରଟା ବିଶିଆ ଶତପଥୀ, ଯୋଡ଼ାକ ଯାକ ପୁରୁଣା ଦଗଲବାଜିଆ ଟାଉଟର। କଥା ସେତିକିରେ ଛିଡ଼ିଗଲା। ମୁଁ କିନ୍ତୁ ବୁଝିଗଲି ପୁଅ କାହିଁକି ଋଷିକେଶ କଥା କହୁଥିଲା, ସେ ଥାଏ ଦିଲ୍ଲୀରେ, କେବଳ ମୋ ପାଇଁ ଏତେ ବାଟ ଆସିବା ସୁବିଧା ହେଉନାହିଁ, ହୁଏତ ସେଇଠି ନେଇ ଛାଡ଼ିଦେଲେ ବାପକୁ ତୀର୍ଥ କରାଇ ହେବ, ଏଣେ ଘରଟି ମଧ୍ୟ ଭଡ଼ାରେ ଲାଗିଟି ଯାଇପାରିବ। ମୁଁ ସେ ଅନ୍ଧାରରେ ସାମାନ୍ୟ ହସିଲି, ଆର ବଖରାରୁ ଖୁବ୍ ଆସ୍ତେ କଥା ଶୁଣାଗଲା, ଶୁଣି ଟିକିଏ ହସିଲି, ହଁ ଏଇ ତ ସଂସାର, ଘର ସେମାନଙ୍କର, ମୁଁ ଅଯଥା ଗୁଡ଼ାଏ ଦିନ ରହିଯିବା ଫଳରେ ବୋଧହୁଏ ସେମାନଙ୍କୁ ଆଉ ଭଲ ଲାଗୁନାହିଁ। ମୁଁ ମରିଯିବାକୁ ସେମାନେ ହୁଏତ ଚାହୁଁନାହାନ୍ତି, କିନ୍ତୁ ସବୁଦିନ ତାଙ୍କ ଶୋଇବା ଘର ପାଖ ବଖରାରେ ବତି ଜାଳି ରାତି 2 ଯାଏ ଚେହିଁ ରହୁଥିଲେ, ଖୁସୁରୁ ଖୁସୁରୁ ହେଉଥିଲେ, ବହିପତ୍ର ଲେଉଟାଉଥିଲେ, ସେମାନେ ନିଶ୍ଚୟ ସେଭଳି ଇଚ୍ଛା କରିଥାନ୍ତେ, କିନ୍ତୁ ତା ବି ନାହିଁ, ସେମାନେ ଅକାଳ ସକାଳେ ଆସିଥାନ୍ତି। ମୁଁ ବି ଲାଇଟ୍ ଲିଭାଇ ଦେଇଥାଏ, ଏମିତି ସବୁଦିନ ଅନ୍ଧାରରେ ଚାହିଁ ରହିବାକୁ ହେଲେ ମୁଁ ନିଜେ ବଞ୍ଚିପାରନ୍ତି ନାହିଁ ବେଶୀ ଦିନ। ଆସ୍ତେ କରି କୌଣସି ଶବ୍ଦ ନ କରି କଡ଼ଲେ ଉଠେଇଲି। ଇସ୍, ଜୀବନରେ କେତେ ପ୍ରକାର ସମୟ, କେତେ ପ୍ରକାର ଗୋପନୀୟତା ସତେ। ବାଁକଡ଼ ମାଡ଼ି ଶୋଇଲେ ଡାହାଣ ହାତ ଖଟ ବାହୁଙ୍ଗାଟିକୁ ଆଉଁସିବା ମୋର ଅଭ୍ୟାସ, ହାତରେ ମଶାରି ଘଷି ହେବା, କାକର ନରମ ଗଦି ଚାଦରରେ ପାପୁଲି ସଲସଲ ହେବା, ମୋ ଡେଣାର ଫାନ୍ଦ ଭିତରେ ତକିଆଠୁ ପାଦ ଯାଏ ପାତଳ କିମ୍ବା ଅନ୍ୟଟିଏ ଉଷୁମ ଏବଂ କଅଁଳ ବୋଧ ହେବା, ଆଜିକୁ ଅନେକ ଦିନ ହେଲା ମୋର ପ୍ରତିଦିନର ଅନୁଭବ। ବେଳେବେଳେ ମୋତେ ଲାଗିଛି ସେ ଶୂନ୍ୟଟି ତକ୍ ତକ୍ ଗୋରା ଏବଂ ନିଶ୍ୱାସ ମାରେ, କାହିଁ କେବେ ଅତୀତରେ ସେ ହୁଏତ ସତକୁ ସତ ନିଶ୍ୱାସ ମାରୁଥିଲା, ଅନ୍ଧାରରେ ସୁଦ୍ଧା ବାରି ହେଉଥିଲା ତାର ଦାଉ ଦାଉ ସୁନା ରଙ୍ଗ। ସେ କିନ୍ତୁ ସବୁ ରାତିରେ ମୋ ପାଖେ ତୁହାଇ ଲେଖାଏଁ କାନ୍ଦୁଥିଲା, ମୁଁ ଏଯାଏଁ ବୁଝିନାହିଁ କାହିଁକି କାନ୍ଦୁଥିଲା। ମୁଁ କିନ୍ତୁ ତାକୁ ବେଶ ଭଲ ପାଉଥିଲି, ଗେଲ ଗୌରବ କରୁଥିଲି, ସେ ଜମା ପ୍ରତିବାଦ କରୁନଥିଲା, କିନ୍ତୁ ମୋତେ ହିଁ ମୋ ଆଡ଼ୁ ସବୁ କରିବାକୁ ପଡ଼ୁଥିଲା। ସେ ନିଜେ କେବେ ମୋ ଗଳାରେ ବାହୁଛନ୍ତି ମୋତେ ଭିଡ଼ି ଧରିବାର ସୁଖ ମୁଁ ପାଇନାହିଁ, ମୁଁ ହିଁ ପାଳଦୌଡ଼ି ଭଳି ତା ନିସ୍ତେଜ ବାହୁକୁ ମୋ ଗଳାରେ ଗୁଡ଼ାଇ ଦେଉଥିଲି। ମୁଁ ହିଁ ଦରିଦ୍ର ଭଳି ଛୋଟ ଛୋଟ ସ୍ନେହ ସୁହାଗ ମାଗୁଥିଲି, ଧେତରି ମୋତେ ଭାରି ଅପମାନିତ ଲାଗୁଥିଲା, କାରଣ ମୁଁ ବେଶ ଗୋଟାଏ ସୁନ୍ଦର ସୁପୁରୁଷ ଥିଲି ବୋଲି ମୋର ବିଶ୍ୱାସ। ତାର ପ୍ରମାଣ ହେଲା ମୋର ଅନେକ ବାନ୍ଧବୀ, ସେମାନଙ୍କୁ ମୁଁ ଏଡ଼ାଇ ପାରେ ନାହିଁ। ସେମାନେ ମୋ ବାଟ ଯୋଗେ ଠିଆ ହୋଇଛନ୍ତି। ମୁଁ ବି ସେମାନଙ୍କୁ ଖୁବ୍ ସମ୍ମାନ ଦେଇ ଗ୍ରହଣ କରିଛି। ସେଇମାନେ ହିଁ ମୋତେ ଚାଟୁବାକ୍ୟରେ କହିଛନ୍ତି, ମୁଁ କୁଆଡ଼େ ଆଖି ତୋଳି ଚାହିଁଦେଲେ କୌଣସି ନାରୀ ଧୈର୍ଯ୍ୟ ଧରି ରହିପାରିବ ନାହିଁ। ଧର ମିଛେଇ ଗୁଡ଼ାଏ, ମୁଁ ତ ଘରେ କେବେ ସେପରି ପଦେ ଶୁଣି ନାହିଁ। ହେଉ ପଛେ ମିଛ, ସେମିତି କ'ଣ ଟିକିଏ ଶୁଣିଦେଲେ ଭାରି କୃତାର୍ଥ ଲାଗେ। ସେଇ ପ୍ରିୟଜନଟି ପାଖରେ ଶୋଭ ଅଜାଡ଼ି ଦେବାକୁ ଇଚ୍ଛା ହୋଇଯାଏ। ଛାଡ଼, ସେଭଳି ଅମୃତ କ'ଣ ସବୁଠି ମିଳେ ଆଉ ସବୁକାଳେ ମିଳେ? ଆଚ୍ଛା, ସେଭଳି ଗୌରବ ଅବା ନ ମିଳିଲା, କିନ୍ତୁ ଜଣେ ସବୁବେଳେ ସବୁ କଥାରେ କାନ୍ଦିବ, ଯେତେବେଳେ ଦେଖିଲେ ଲୁହରେ ବତୁରି ରହିଥିବ ତା ମୁହଁ, ଉତୁରି ପଡ଼ୁଥିବା ଆଖି, ଏଇଟା ଦୁର୍ଭାଗ୍ୟଜନକ ନୁହେଁ? ମୁଁ ତ ପ୍ରଥମେ ଖୁବ୍ ଡରି ଯାଇଥିଲି। ମୋତେ ବୋଧ ହେଲା ଯେ ମୁଁ ହୁଏତ କୌଣସି ଅପରାଧ କରି ପକାଇଛି ଅଜାଣତରେ, କ'ଣ ପାପୁଲି ଉପରେ ଗୋଇଠି ମଡ଼େଇ ଦେଇଛି ହୁଏତ। ମୁଁ ବୁଝିବାକୁ ଚେଷ୍ଟା କଲି, କିନ୍ତୁ ମୋ ଆୟତ୍ତରେ ଯେତେ ବିଦ୍ୟା ଥିଲା ସବୁ ପ୍ରୟୋଗ କରି ସୁଦ୍ଧା ସେ ଲୁହର ବନ୍ୟାକୁ ରୋକିପାରିନଥିଲି। ଜାଣିଲି ଯେ ମୋର ସମଗ୍ର ଲୁଣିଆ ଧରିଗଲା। ଜାଣିଗଲା ପରେ ସେ ବିଷୟରେ ଆଉ ଗୁଡ଼ାଏ ଗୋଳଘାଣ୍ଟ କରିବାକୁ ମଧ୍ୟ ଚାହିଁଲି ନାହିଁ। ଦିନେ ଓଳିଏ ମାନଭଞ୍ଜନ କରିବାକୁ କିଏ ଏବେ ନାହିଁ କରୁଛି? ସେ ତ ଏକ ଅପୂର୍ବ ଆନନ୍ଦ, କିନ୍ତୁ ଯେଉଁଠି ମାନ ଅଛି କିନ୍ତୁ ମାନଭଞ୍ଜନର ଆଶା ନାହିଁ, ସେଠି ବୃଥା ପରିଶ୍ରମ କରିବାର ଅର୍ଥ କ'ଣ? ନିରବିତ ଗୋଟାଏ ଆତ୍ମସମ୍ମାନ ଅଛି, ବିନା କାରଣରେ ଜଣଙ୍କ ପାଖରେ ନେହୁରା ହେଉଥିବ, ଏଇଟା କେଉଁ ପ୍ରକାର ପୁରୁଷାକାର? ତେଣୁ ମୁଁ ସ୍ଥିର କରିନେଲି ଯେ କାନ୍ଦୁରୀଟାକୁ ଆଉ ଗେଲବସର କରିବି ନାହିଁ। ଆରେ ଯା, ମୁଁ କାହା ବାପର ଖାଇନାହିଁ ଯେ ତା ଲୁହ ପୋଛୁଥିବି ଜୀବନ ସାରା, ଯାଉନୁ। ମୁଁ ଡାହାଣ ବାହୁର ଫାନ୍ଦ ଟେକି କଡ଼ଲେ ଉଠେଇଲି। ଆର ବଖରାରେ ପୁଅ ବୋହୂଙ୍କର ଫିସ୍ ଫିସ୍ କଥା, କେତେ ଯେ କଥା ଜୀବନ ସାରା ଶୁଣିବାକୁ ଏବଂ କହିବାକୁ ଥାଏ। ମୋ ପିଠିପଟେ ନିରବ ଶୂନ୍ୟଟି ସେମିତି ଶୋଇ ରହିଥାଏ, ଓଦା ସରସର ହୋଇ। ସେଇ ମୁଁ ପୁଣି ମୁହଁ ଫେରେଇଲି, ଆଉ ଲେଉଟି ଆସିଲି ନାହିଁ। ମୋତେ ବିମଳ ଦାସ ପ୍ରଥମେ କହିଥିଲା, ମୁଁ କୁଆଡ଼େ ସେତେବେଳେ ଭାରି କରୁଣ ଓ ଭୋକିଲା ଦେଖାଉଥିଲି। ବିମଳ ଦାସ ବଢ଼ିଆ ଦିଲଦାରିଆ ଲୋକ, ମୋତେ ତା ଘରେ ନେଇ ଖିଆପିଆ କରେଇଲା। ତା ସ୍ତ୍ରୀ ଅତି ସୁରସିକା, ଅନେକ ଖୋଲାଖୋଲି କଥାବାର୍ତ୍ତା, ଥଟା ପରିହାସ କରି ମୋତେ ଓଲ୍ସେଇଲା। ମୁଁ ବିମଳକୁ ଈର୍ଷା କରିଥିଲି, ଭାଗ୍ୟରେ ଥିଲେ ଏମିତି ପ୍ରବୀଣା ସୁଲକ୍ଷଣା ସ୍ତ୍ରୀଟାଏ ମିଳେ। ସେ ଥଟାରେ କହିଥିଲା, ତୋ ମନକୁ ଯଦି ଏମିତି ପାଇଗଲା ଯା ନେଇଯା, ମୁଁ ତତେ ଦେଇଦେଲି। ତା ସ୍ତ୍ରୀ ମୋ ଆଡ଼େ ଅଦ୍ଭୁତ ଢଙ୍ଗରେ ଚାହିଁ ଖିଲଖିଲି ହସିଲା। ମୋ ଭିତରଟା କମ୍ପୁଥିଲା ଦୁଲଦୁଲ ହୋଇ। ବାଃ, କି ଅଦ୍ଭୁତ ଲୋକ ଏମାନେ, କି ଅଦ୍ଭୁତ ଏମାନଙ୍କର ଜୀବନ! ମୁଁ ତାଙ୍କ ଘରେ ସବୁଦିନେ ସଞ୍ଜରେ ଯାଇ ପହଞ୍ଚାଉଥିଲି, କିଛି କିଛି ନିଶା ଖାଉଥିଲି। ବିମଳ ନଥିଲେ ମଧ୍ୟ ତା ଘରେ ମୋ ପାଇଁ କୌଣସି ବାରଣ ନଥିଲା। ତା ସ୍ତ୍ରୀ ମୋ ସହିତ ଚେସ୍ ଖେଳିଛି, ହାରିଛି, ହରେଇଛି, ଉଭୟରେ ଆନନ୍ଦ ଉଭୟଙ୍କ ପାଇଁ। ସେ ନାରୀ ହେଲେ ସୁଦ୍ଧା ତା ଭଳି ମାର୍ମିକ ବନ୍ଧୁଟିଏ ମୁଁ ପୁରୁଷଙ୍କ ମେଳରେ ମଧ୍ୟ ପାଇନାହିଁ। ମୁଁ ଥରେ ରାତିରେ ବିଳମ୍ବରେ ଫେରିଥାଏ, ନିଶା ଓହ୍ଲେଇ ନଥାଏ ମୁଣ୍ଡରୁ। ମୁଁ ୟା ବୋଉକୁ କହିଲି, ଚେସ୍ ଖେଳିବ? ସେ ହଁ କଲା ନାହିଁ କି ନାଇଁ କଲା ନାହିଁ, ମୁହଁ ଆଡ଼ କରି ବସି ରହିଲା। ସେତେବେଳେ ବି ସେ କାନ୍ଦୁଥିଲା। ଇସ୍, ମୁଁ ରାଗରେ ତା ତଟି ଚିପି ଦେଇଥାନ୍ତି, ଚିତ୍କାର କରି ତା ଉପରକୁ ପଡ଼ିଯାଇଥାନ୍ତି, କିନ୍ତୁ ଦାନ୍ତକୁ ଦାନ୍ତ ଦାବି ମୁଁ ଝରକା ପାଖକୁ ଉଠିଗଲି। ସେ ଥଣ୍ଡା ପବନରେ ରେଲିଂ ଧରି ଠିଆ ହେବା ପରେ ବୈଠକର ଚୌକି ଉପରେ ଶୋଇଗଲି। ଯାଇଥିଲେ ତା ଆରଦିନ ସକାଳୁ ମୁଁ ଚାଲିଯାଇଥାନ୍ତି, କିନ୍ତୁ ଶୋଇବା ପୂର୍ବରୁ ମୁଁ ମୋ ଢଙ୍ଗରେ କଥାଟିକୁ ବୁଝିଥିଲି। ହୁଏତ ଏତେ ରାତିରେ ତାକୁ ଚେସ୍ ଖେଳିବାକୁ ଡାକିବା ଅନ୍ୟାୟ, ହୁଏତ ସେ ଖେଳି ଜାଣେ ନାହିଁ, ହୁଏତ ସେ ମୋତେ ଅଯୋଗ୍ୟ ଭାବିଛି କିନ୍ତୁ ପ୍ରତିବାଦ କରିପାରୁନାହିଁ, ହୁଏତ ତା ପାଇଁ ମୁଁ ଅଣପୁରୁଷାଟାଏ, ମଦୁଆ ଲମ୍ପଟଟାଏ। କିନ୍ତୁ ଏଥିପାଇଁ ସେ ଘରେ ନିଆଁ ଲଗାଇ ଦେଇପାରିଥାନ୍ତା, ରାଗି ମାଗି ହୁଲସ୍ତୁଲ ହୋଇପାରିଥାନ୍ତା, ଏମିତି ଚୁପଚାପ କାନ୍ଦିଲା କାହିଁକି? ଓହ, ସେ ପାଟି ଫିଟେଇ କଥା ନ କହିଲେ ମୁଁ ହୁଏତ ପାଗଳ ହୋଇଯିବି। ମୋତେ ସେ ବରଂ ଘୃଣା କରୁ, ରାମପୁଡ଼ି ବିଦାରୀ ଲହୁଲୁହାଣ କରୁ, ଗାଳି ବେଜିତ କରୁ, ମୁଁ ଆନନ୍ଦରେ ସହିଯିବି, କିନ୍ତୁ ମୋତେ ସେ ଏମିତି ଲୁଣି ସମୁଦ୍ରରେ ଅବଜ୍ଞାରେ ଡୁବେଇ ଦେବ, ମୁଁ ଜମା ବରଦାସ୍ତ କରିପାରିବି ନାହିଁ। ବିଚିତ୍ର ହେ ସଂସାର, ସେଇ ବିଷମ ଅବସ୍ଥାରେ ସୁଦ୍ଧା ଆମର ଦୁଇଟି ପିଲା ହୋଇସାରିଥାନ୍ତି, ଏଇ ଝୁଲିଆ ବଡ଼ ଆଉ ତା ତଳ ଭଉଣୀ କୁନି, ବଢ଼ିଆ ପିଲା ଦୁଇଟା ଯାକ। ହେଲେ କ'ଣ ହେବ, ମାଆଟା ତ ଅସମ୍ଭବ କାନ୍ଦୁରୀ। ଏମିତି ନିରୋଳାରେ ଦିନେ ଦ୍ୱିପହରେ ମୁଁ ଯାଇ ତାକୁ ମୁହାଁମୁହିଁ ଜଗିଲି, ପଚାରିଲି, ଆଚ୍ଛା ଆମ ବିବାହ ହେବାର 5 ବର୍ଷ ପୁରିଲାଣି, ତୁମର କ'ଣ ଦୁଃଖ? ମୁଁ ତ ଜାଣିପାରିଲି ନାହିଁ, ଯେତେବେଳେ ଦେଖିଲେ ମୁହଁ ଥମ୍ ଥମ୍ କରି ରଖିଛ, ଯେତେବେଳେ ଦେଖିଲେ କାନ୍ଦୁଛ, କ'ଣ ହେଇଛି ତୁମର? ତଥାପି ସେ କିଛି କହିଲାନି, ସେମିତି ବସି ରହିଲା। ମୁଁ ଅନେକ ଆଦର କଲି, ଗେଲ କଲି, ସେ ପ୍ରତିବାଦ କଲା ନାହିଁ, କୋଳରେ ବସାଇ ଓଠ ଧରି ପଚାରିବାରୁ କହିଲା, ମୋତେ କିଛି ଭଲ ଲାଗୁନାହିଁ। ମୁଁ କୋଳ ପାଇଗଲା ପରି ପଚାରିଦେଲି, ଭଲ ଲାଗୁନାହିଁ ମାନେ? ଏ ଘରଦ୍ୱାର ଲୋକବାକ ନା ମୁଁ, ତୁମକୁ ନିଜେ ଭଲ ଲାଗୁନାହିଁ, କ'ଣ କଥା? ସେ ମୁଣ୍ଡ ଲାଡ଼ି ନାହିଁ କଲା, ତାହେଲେ ତୁମକୁ କ'ଣ ଅଭାବ ହେଉଛି କହ? ଟଙ୍କା ପଇସା ଅଣ୍ଟୁ ନାହିଁ କି ପିନ୍ଧିବା ଲଗାଇବାକୁ ଅଣ୍ଟୁ ନାହିଁ, କ'ଣ ହେଲେ କହ, ମୋତେ କିଛି ସୁଖ ଲାଗୁନାହିଁ। ବାପ ଘରେ ସୁଖ ଲାଗୁଥିଲା? ହଁ ଲାଗୁଥିଲା। ତାହେଲେ ତୁମେ ବୋଧେ ଚାହୁଁନଥିଲ ବାହା ହୋଇ ପରଘରକୁ ଯିବା ପାଇଁ? ସେ ନୀରବ ରହିଲା। ଠିକ୍ ଅଛି, ଏବେ ତ ଆମ ଘରକୁ ଆସିସାରିଛ, ତୁମର ପୁଅ ଝିଅ ହୋଇଗଲେଣି, ଏବେ ବି ତୁମକୁ କ'ଣ ଭଲ ଲାଗୁନାହିଁ? ସେ ପୁଣି ନୀରବ ରହିଲା। ଆଚ୍ଛା ତାହେଲେ ଗୋଟେ କାମ କରିବା, ଚାଲ ତୁମକୁ ନେଇ ମୁଁ ବାପ ଘରେ ଛାଡ଼ିଦେଇ ଆସିବି, ସେଇଠି ପିଲାମାନେ ରହି ପାଠ ପଢ଼ିବେ, ମୁଁ ଏଠୁ ତୁମ ପାଇଁ ଟଙ୍କା ପଠାଇବି। ସେ କ'ଣ କହିଥାନ୍ତା କେଜାଣି, ଏତିକିବେଳେ କେହି ଜଣେ ଆସିବାର ଶବ୍ଦ ହେଲା, ସେ ଉଠି ଚାଲିଗଲା। ମୁଁ ସେଇଠି ଶୋଇ ରହି ନିଷ୍ପତ୍ତି କଲି ଯେ ତାକୁ ନେଇ ବାପ ଘରେ ଛାଡ଼ିଦେବି। ତାପରେ ଆମେ ଦୁହେଁ ଅଲଗା ଅଲଗା ରହିଲୁ, ପିଲାଏ ଅଜା ଘରେ ରହି ପାଠ ପଢ଼ିଲେ, ମୁଁ ଏକୁଟିଆ ହୋଇଗଲି। ମୋତେ ବରଂ ଖୁବ୍ ମୁକ୍ତ ଲାଗିଲା, ଲୋକଙ୍କୁ ଦିଶିଲା ମୁଁ ଉଶୃଙ୍ଖଳ ହୋଇଗଲି, ମୋର ଖାଇବା ପିଇବା ଶୋଇବାକୁ ନେଇ ସେ ନାଲାୟକ ଗୁଡ଼ାଏ କାହିଁକି ଏମିତି ନିରେଖି ରହିଥିଲେ କେଜାଣି। ଖବର ଆସିଲା ଯେ ଝୁଲିଆ ମାଆର ଦେହ ଖରାପ, ସେମାନେ ଲେଖିଥିଲେ ଯିବା ପାଇଁ। ମୁଁ କହିଲି ମାର ବୋଲି, ମୋତେ ତ ସେ ଭଲ ପାଏ ନାହିଁ, ମୁଁ କାହିଁକି ତା ପାଇଁ ଏମିତି ଲଇଁ ପଶୁଥିବି, କିନ୍ତୁ ଯାଇଥିଲି। ଓହ, ସେଇଟା ଗୋଟେ ଭୀଷଣ ରାତି, ଖୁବ୍ ବର୍ଷା ବତାସି ବିଜୁଳି। ମୁଁ ଯାଇ ପହଞ୍ଚିଲା ବେଳକୁ ଗୋଛାଏ ଲୋକ ସେଜ ଚାରିପଟେ ବସିଯାଇଛନ୍ତି। ମୁଁ ସେ ମଳୁଟିକୁ ଜମା ଠଉରେଇ ପାରିଲି ନାହିଁ, କେତେ ଝଡ଼ି ଯାଇଥିଲା ସେ ଇସ୍, ସେ ମୁହଁ ସେ ଆଖି ଅବସ୍ଥା କ'ଣ ହେଇଯାଇଥିଲା ସତେ। ମୋତେ ଦେଖି ସମସ୍ତେ ଆଡ଼ ହୋଇଗଲେ। ମୁଁ ତା ହାତଟିକୁ ପାପୁଲି ଭିତରେ ଧରି ଖଟଦଣ୍ଡାରେ ବସିଲି, ଚାହିଁଲି ତା ମୁହଁକୁ, ତା ଆଖିରେ ଆଖି ପୁଣି ଲୁହ ଛଳ ଛଳ ହୋଇଉଠିଲା, ବୋହିଗଲା କାନ ଯାଏ। ସେ କ'ଣ କହିବାକୁ ଚାହୁଁଥିଲା ମୁଁ ଲଇଁ ପଡ଼ିଲି ଶୁଣିବାକୁ, ସେ କ'ଣ ହୁଏତ କହିଥାନ୍ତା, କିନ୍ତୁ ପୁଳାଏ ଲୋକ ପୁଣି ପଶି ଆସିଲେ, ସେ ମୁହଁ ଫରାଇ ନେଲା। ମୁଁ ସଳଖିଗଲି, ମୋ ହାତରେ ତା ପାପୁଲିଟି ସେମିତି ଶୋଇ ରହିଥିଲା କିଛି କାଳ। ସେଇ ରାତିରେ ସେ ଚାଲିଗଲା। ମୁଁ ଆଉ ଗୋଳଘାଣ୍ଟ ଭିତରେ ନ ରହି ଫେରି ଆସିଥିଲି ବୋଲି ଖଳ ଲୋକମାନେ ଢେର କଥା କହିଲେ, ଅନେକ ନିନ୍ଦା କଲେ, ମୁଁ କିନ୍ତୁ ତାବ୍ଦା ହୋଇଯାଇଥିଲି। ମୋତେ ଦିନରାତି ସେଇ ଲୁହ ଛଳ ଛଳ ଆଖି, ସେଇ କହିବି କହିବି ମୁହଁ ବାରମ୍ବାର ଦିଶିଲା। ମୁଁ ବାରଆଡ଼ ବୁଲିଲି, ଦ୍ୱାରକୁ ଦ୍ୱାର ନାରୀକୁ ନାରୀ। ଇସ୍, ସେ ଦିନଗୁଡ଼ାକ ମୁଁ ଝରଝର ହୁଏତ କାନ୍ଦୁଥିଲି, କେହି ମୋ ଲୁହକୁ ଦେଖିପାରୁନଥିଲେ। ମୋତେ ଲାଗୁଥିଲା ଯେ ମୁଁ ଗୋଟାଏ ନାରୀ ପାଖରେ ଅପରାଧ କରିଛି, ବହୁ ନାରୀ ପାଖରେ ତାର ପ୍ରାୟଶ୍ଚିତ କରିବି, ମୁଁ ସେମାନଙ୍କୁ ଆପଣାର କରିବି, ସେମାନେ ଢେର କଥା କହିବେ ମୁଁ ଶୁଣିବି, ସେମାନେ ହସି ହସି ମୋତେ ବାହୁ ବେଡ଼େଇ ନେବେ, ମୁଁ ସାର୍ଥକ ବୋଧ କରିବି। ସେସବୁ କିଛି ହେଲା ନାହିଁ, କିନ୍ତୁ ଯାହା ହେବାର ହେଲା, ଘୋର ଅପବାଦ ହେଲା, କୋଚ୍ଛା ହେଲା, ମୁଁ ଦରିଦ୍ର ହୋଇଗଲି ସବୁ ମନ୍ତେ। ଦିନେ ବିମଳ ଦାସ ଘରକୁ ଯାଇଥାଏ, ତା ସ୍ତ୍ରୀ ମୋତେ ଆସି ବାଟରୁ ସଂଖଳି ନେଲା, ଦାଣ୍ଡଘରୁ ତରବର ହୋଇ ଆଡ଼େଇ ନେଉଥିଲା କ'ଣ ସବୁ। ମୁଁ ବାଟ ଯୋଗେ ଠିଆ ହେଲି, କହିଲି ମୋତେ ଦେଖା, ସେ ନାହିଁ ନାହିଁ କଲା, ଲାଜ ଲାଜ ହୋଇ ଦେଖେଇଲା ଖଣ୍ଡେ ଚିତ୍ର ତୁଳି ରଙ୍ଗଡବା। ମୁଁ ବିସ୍ମୟରେ ତାକୁ ଅନେଇଲି, ସେ ଚିତ୍ରଟିକୁ ଅନେଇଲି, ହଳଦିଆ ଆଉ ନାଲି ରଙ୍ଗର ଅସଂଖ୍ୟ ଫୁଲ ସେ ଚିତ୍ରରେ। ମୁଁ ଆଉ ସେଦିନ ତା ସାଙ୍ଗେ କିଛି କଥା ହୋଇପାରିଲି ନାହିଁ, କେବଳ ସେ ଚିତ୍ର କଥା। ସେ ମୋ ଆଗ୍ରହ ଦେଖି ବହୁ ଚିତ୍ର ଦେଖେଇଲା, ନାହିଁ ନାହିଁ କରି ସବୁ ଦେଖେଇଲା। ମୋ ଆଗରେ ଫିଟି ପଡ଼ିଲା ସେ ନାରୀଟିର ଅଦ୍ଭୁତ ସୁଷମା। ମୁଁ ଅଜାଡ଼ିଦେଲି ମୋର ଅଜସ୍ର ଆଦର ତା ଉପରେ। ଆଶ୍ଚର୍ଯ୍ୟ କଥା, ସେ ମୋ ବୁକ ଉପରେ ମୁହଁ ରଖି ସକ୍ ସକ୍ କାନ୍ଦିଲା। ମୁଁ ବିମୁଢ଼ ହୋଇଗଲି, ବିଚଳିତ ବ୍ୟସ୍ତ ହୋଇପଡ଼ିଲି, ପଚାରିବାରୁ ସେ କିଛି ନ କହି ଆହୁରି କାନ୍ଦିଲା। ଆରେ ଆରେ କାନ୍ଦିଲୁ କାହିଁକି, ମୋତେ ବରଂ କହିଲେ ମୁଁ ନିଜକୁ ଖଣ୍ଡ ଖଣ୍ଡ କରି ତୋ ଆଗରେ ପରଷି ଦେବି, ଯାହା କହିବୁ ତାହା କରିବି, ତୁ ଏମିତି କିଛି ନ କହି କାନ୍ଦନା। ମୁଁ ତାକୁ ଜାବୁଡ଼ି ଧରି ତା କାନ୍ଧ ଉପରେ ନିଜେ ଗୁଡ଼ାଏ କାନ୍ଦି ପକାଇଲି। କିଛି କାରଣ ନ ଜାଣି କେତେ କାଳ ଯେ ଆମେ ଲୁଣ ସମୁଦ୍ରରେ ଉବୁଟୁପ ହେଲୁ ଜଣା ନାହିଁ, କେତେ କ'ଣ ଯେ ଘଟିଗଲା ତାର ଇୟତ୍ତା ନାହିଁ। ଜୁଆର ଥମିଲା ବେଳକୁ ରାତି ଅଧ, ତା ଆର ଦିନ ସକାଳୁ ଖରା ପଡ଼ିଥାଏ ପିଣ୍ଡାରେ, ଆମେ ବସି ଚା ପିଉଥାଉ, ମୁଁ ତା ମୁହଁକୁ ଚାହିଁ ରହିଥାଏ, ସେ ମିଚମିଚ ହସୁଥାଏ, କଥା କିନ୍ତୁ କହୁନଥାଏ ଜମା। ବାବୁଲୁ କି ନାରୀ, ଆରେ କଥା କହ କଥା କହ, ମୁଁ ଏ ମନ୍ତ୍ର ଜପୁଥାଏ କେବଳ, ମୋ ଭିତରେ ଅକାତକାତ ଭୟ, କାଳେ ସେ ପୁଣି କାନ୍ଦି ପକାଇବ। ସେ କିନ୍ତୁ ହସିଲା, କହିଲା କ'ଣ ଏମିତି ଓଲୁଙ୍କ ପରି ଚାହିଁଛ ମ, ମୋ ଉପରୁ ହିମାଳୟ ଓହ୍ଲେଇଗଲା। ମୁଁ ଚା'ଟାକୁ ଥୋଇଦେଇ ଚୌକି ଉପରକୁ ଆଉଜି ଗଲି, ଭାବିଲି ଯେ ଏତେ କାଳେ ମୁଁ ମୋ ନାଁଟିକୁ ଜାଣିଲି, ବାରମ୍ବାର ନାରୀ କଣ୍ଠରେ ମୋତେ ଓଲୁ ବୋଲି ଡକା ହେଉଥାଏ ବୋଲି ଇଚ୍ଛା କଲି। ସେ ତାର ମୃଦୁ ମୃଦୁ ହସରେ ଅମୃତ ବର୍ଷି ଦେଇଗଲା, କହିଲି ଏମିତି ଜଣେ କଳାକାର ମୋତେ ଅନୁଗ୍ରହ କରିଛନ୍ତି ବୋଲି ବିଶ୍ୱାସ କରିପାରୁନାହିଁ, ତୁମକୁ ଦେଖିଲେ ପୂଜା କରିବାକୁ ଇଚ୍ଛା ହେଉଛି। ଲାଜର ତାର ଆଖିପତା ସାମାନ୍ୟ ନଇଁଗଲା। ମୁଁ ଅଜାଣତରେ ମୋ ଭିତରୁ ପ୍ରଶ୍ନଟାଏ କୁଦି ପଡ଼ିଲା, ତୁମେ ପୁଣି ସେମିତି କାନ୍ଦିଲ କାହିଁକି? ମୁଁ ନିଜେ ସେ ପ୍ରଶ୍ନରେ ଚମକି ପଡ଼ିଲି, ତାକୁ ମୁଁ ଜାଣିଶୁଣି କଦାପି ପଚାରିନଥାନ୍ତି, ସେ ସାହସ ମୋର ନାହିଁ, କିନ୍ତୁ ଫିଟିଗଲା ଯେତେବେଳେ ତାକୁ ଆଉ ପ୍ରତିକାର କ'ଣ। ମୁଁ ପଚାରିଦେଇ ସେମିତି ପଡ଼ି ରହିଲି। ଆସ୍ତେ ଚା କପ୍ଟିକୁ ରଖିଲା, ତାପରେ ହୁଏତ ମୋ ଭଳି ଚୌକିକୁ ଆଉଜି ତା ଆଡ଼କୁ ଚାହିଁ ହସିଦେଇଥାନ୍ତା, ହୁଏତ ସେଇଠୁ ମୋ ପାଖକୁ ଉଠି ଆସିଥାନ୍ତା, ହୁଏତ ପୁଣି ତା ଆଖି ଉଛୁଳି ଲୁଣିର ସମୁଦ୍ର ମାଡ଼ି ଆସିଥାନ୍ତା। ସେଇ ସ୍ତବ୍ଧ ମୁହୂର୍ତ୍ତରେ ଟେଙ୍କରେ ଚିରିଚିରି ଉଠିଲା ଘଣ୍ଟି, ଧଡ଼ଧଡ଼ କବାଟ ଫିଟିଗଲା। ବିମଳ ଦାସ ଗସ୍ତରୁ ଫେରିଆସିଲେ ନାନା ପ୍ରକାର କୋଳାହଳ କରି। ସକାଳୁ ବୁଲିବାକୁ ଆସି ହଠାତ୍ ପରା ତୁମ ବନ୍ଧୁ ହାଜର ହୋଇଗଲେ। ଆଚ୍ଛା ଆଚ୍ଛା, ହ୍ୟାଲୋ, ତୁ କେବେଠୁ ସକାଳୁ ବୁଲି ବାହାରିଲୁଣି କିରେ? ଖୁବ୍ ଭଲ, ସ୍ୱାସ୍ଥ୍ୟ ଭଲ ରହିବା। ଦେଖିଲ ଦେଖିଲ ସେ କଦଳୀ କାନ୍ଦି, ଉଦୟଗିରିରୁ ଆଣିଛି, ଆଉ ସେ ହାତୀ ଗୋଜିଆ ମାଟିଆଳୁ। ହୋ ହା ପାଟିତୁଣ୍ଡ, କେଉଁ ବାହାନାରେ ଅଧା ଚା ଛାଡ଼ି ଦେଇ ମୁଁ ଆସିଲି ମୋର ମନେ ନାହିଁ। ସେ ଜୀବନସାରା କିନ୍ତୁ ଛାତରୁ ଖସୁଥିବା ଝିଟପିଟ ପରି ତାବ୍ଦା ହୋଇ ପଡ଼ିଲି ସନ୍ଧ୍ୟା ଯାଏଁ। ଅଧାଡ଼ିଆ ବୟସରେ ଚିତ୍ର ଆଙ୍କୁଛି ଶୁଣି ଲୋକେ ମୋତେ ହସିଲେ। ଅନ୍ୟମାନେ କହିଲେ, ଭଲ ହେଲା ଲୋକଟା ଏଥିରେ ସୁଧୁରି ଯାଇପାରେ। ଆଉ ସୁଧୁରିଲୁ କ'ଣ? ମୁଁ ଯାହା ଥିଲି ସେଇଆ। ମୋର ମୋହ ଭାଙ୍ଗିଲା ନାହିଁ, କିଏ ବଦଳିଗଲା ହୁଏତ। ମୁଁ କ୍ୟାମେରାଟାଏ ଧରି ବୁଲିଲି, ମାଳମାଳ ଫଟୋ ଉଠାଇଲି, ଅସଂଖ୍ୟ ନାରୀଙ୍କର ଅସଂଖ୍ୟ ଭଙ୍ଗୀର ଚିତ୍ର, ଛପି ଛପି ଫଟୋ ଉଠାଇଲି, ଚଢ଼େଇଙ୍କର, ପ୍ରଜାପତିଙ୍କର, କଙ୍କି ଧରୁଥିବା ଲଙ୍ଗଳା ପିଲାଙ୍କର। ପିଲାଏ ବଡ଼ ହୋଇ ବିବାହ ହୋଇଗଲେ, ଝୁଲିଆଟା ତା ମା ଭଳି ଭଦ୍ର ଆଉ ଲାଜକୁଳା, ଟିକିଏ କାନ୍ଦୁରା ବି। ତାକୁ ସେଇଥିପାଇଁ ପଦେ ଟାଣ କଥା କହିଦେବାକୁ ମୋର ସାହସ ହୁଏ ନାହିଁ। ତୁ ଶୁଣୁ ଝୁଲିଆ, ତୁ ଯଦି କେବେ ରାହା ଟେକି କାନ୍ଦିଦେବୁ, ପଚାରିଲେ କିଛି କହିବୁ ନାହିଁ, ସେଇଦିନ ମୁଁ ମରିଯିବି। ମୁଁ ଏଯାଏଁ ଏ ନୀରବ କାନ୍ଦଣାର ଅର୍ଥ ବୁଝିପାରୁନାହିଁ, ଆଉ କାହାକୁ ପଚାରିପାରୁନାହିଁ। ସେଦିନ ବିମଳର ସ୍ତ୍ରୀ ହୁଏତ କହିଥାନ୍ତା, କହିପାରିଲା ନାହିଁ। ତାପରେ ବି ଏ ପ୍ରଶ୍ନ ମୁଁ ଆଉ ପଚାରିନାହିଁ। ଏବେ ଝୁଲିଆ କହୁଛି ମୋତେ ଋଷିକେଶ ଯିବା ପାଇଁ। ଝୁଲିଆକୁ 35 ହେଲା, ତାମାନେ ମୋତେ 62 ପୁରୀ 63 ଚାଲିଲା। ଆଚ୍ଛା, ଏତେ ଗୁଡ଼ାଏ ବୟସ କେମିତି ହେଲା ମ? ଧର ଯଦି ମୁଁ ସତକୁ ସତ ସେ ବାବାଜିଆ ଜାଗାକୁ ଯାଏ କ'ଣ ହେବ? ଅନେକ ବୁଢ଼ାଙ୍କ ସାଙ୍ଗରେ ଦେଖା ହେବ, ସେମାନେ ହୁଏତ ନାନା ଢଙ୍ଗରେ ମରିବାକୁ ପ୍ରସ୍ତୁତ ହେଉଥିବେ, ପଚାରିଲେ ମୁଖସ୍ଥ ହୋଇଥିବା ଶାସ୍ତ୍ର ସବୁ ବଖାଣିବେ। ଏଠି ବି ପଞ୍ଝାଏ ହଡ଼ା ସେମିତି ବୁଲନ୍ତି, ମୋତେ ଦେଖି ହସନ୍ତି। ମୋ ରଙ୍ଗ ବେରଙ୍ଗ ଜାମା ତାଙ୍କୁ କୌତୁକ ପରି ଲାଗେ, ମୋ ଚାଲି ଢଙ୍ଗ ତାଙ୍କର ପସନ୍ଦ ହୁଏ ନାହିଁ, ମୁଁ ତାଙ୍କୁ ହସି ଦେଇ ଚାଲିଯାଏ। କିଛି ଦିନ ଯାଇ ଋଷିକେଶରେ ବୁଲାବୁଲି କରି ଆସିବାର ମୋର ଆପତ୍ତି ନାହିଁ। ସେଠୁ ଗୋଟାଏ ଦୁଇଟା ଜପାମାଳି ଆଣିଦେବି ଟୁନା ମହାନ୍ତି ପାଇଁ, ସେଇଟା ମୋର ସାଙ୍ଗ, ହେଲେ ତାକୁ ବୟସ ଗ୍ରାସିଗଲାଣି। ସେଦିନ ତାକୁ ଚିହ୍ନି ନପାରି ମୁଁ ମଉସା ନମସ୍କାର କହିବାକୁ ଯାଉଥିଲି, ସେ ମୋ ଡେଣା ଧରି ପରିଚୟ ଦେଲା, କିଛି ଉପଦେଶ ଦେଲା, ବେକୁବ କାହାଁକା। ତା ପାଇଁ ଯୋଡ଼ାଏ ଜପାମାଳି ଆଣିଛି ଋଷିକେଶରୁ, ବିମଳର ସ୍ତ୍ରୀ ସୁମି ପାଇଁ ଖଣ୍ଡେ ଶାଲ ବି ଆଣିଦେବି, ଭାରି ଖୁସି ହେବ, ବିମଳଟା ବଢ଼ିଆ ଲୋକ। ଆମେ ଚିତ୍ର ବିଷୟରେ କଥା ହେଲେ ସେ ସେଠୁ ଉଠି ଚାଲିଯାଏ। ଏବେ ଦିନେ ସୁମି ମୋ ଓଠ ଧରି ଗେଲ କରି ପକାଇଲା, କାରଣ ମୁଁ କହିଲି ଯେ ମୁଁ ଖଣ୍ଡେ ଭଲ ପଥର ଆଣି ଥୋଇଛି, ମୂର୍ତ୍ତି କାଟିବି। ସେ ଖୁସି ହୋଇଗଲା, ବିମଳକୁ କହି ମୋ ପାଇଁ 4 ନିହଣ ଯୋଗାଡ଼ କରିଦେଇଛି, କହୁଛି ଯେ ମୁଁ କାଟିଲା ବେଳେ ସେ ପାଖରେ ବସି ରହିବ। ଏଇ କାମଟା ସରିଲେ ସିନା ମୁଁ ଋଷିକେଶ ଯିବି, ତା ବାହାରେ ଭାସ୍କର ରାଓ ବୁଢ଼ା କହିଛି ମୋତେ ବେହେଲା ଶିଖାଇ ଦେବ। ଦିନେ ଦିନେ ରାତିରେ ନିଦ ନହେଲେ ମୁଁ ବସିକରି ବେହେଲା ଶୁଣେ, କିନ୍ତୁ ରେକର୍ଡ଼ରୁ ସେହି ସ୍ୱର ଶୁଣିବାକୁ ଇଚ୍ଛା ହୁଏ ନାହିଁ। ଓହ, ସେ ବେହେଲାଟି ଜିନିଷ କ'ଣ ସତେ, କେଡ଼େ ହାଲକା କି ସୁନ୍ଦର, କେଡ଼େ ମଧୁର ସେଇଟା, ସେଥିରୁ ଗୋଟାଏ ନାରୀ ଭାବ ମୁଁ ପାଏ ବୋଲି କହିଦେଲି। ସୁମି ହସିଲା, ଭାସ୍କର ରାଓ ବି ହସିଲା, ତାଙ୍କ ମନକୁ କଥାଟା ପାଇଲା କେଜାଣି। ଆରେ ଝୁଲିଆ ଶୁଣୁ, ତୁ କହିଲେ ଋଷିକେଶ କ'ଣ ମୁଁ ନର୍କକୁ ବି ଓହ୍ଲେଇଯିବି, କିନ୍ତୁ ଦେଖୁନୁ ଏଇନି ମୋ ହାତରେ କେତେ କମ୍ ସମୟ, ଆଉ କେତେ କ'ଣ କରିବାକୁ ଅଛି। ମୋଟ ଉପରେ ମୁଁ ଆଉ ବେଶ କିଛି ଦିନ ବଞ୍ଚିବାକୁ ଚାହେଁ, ମୋ ଭିତରେ ଏତେ ସ୍ୱପ୍ନ ରହିଥିଲା ବୋଲି ମୁଁ ଜାଣିନଥିଲି, ସେସବୁ ଗୋଟି ଗୋଟି କ୍ଷୀୟ ଫିଟେଇ ଏବେ ରେଶମ ସୂତା ପରି ଭାସି ଆସୁଛନ୍ତି। ମୋତେ ଲାଗୁଛି କ'ଣ ଜାଣୁ, ମୁଁ ବଞ୍ଚିପାରିଲେ ଅନ୍ତତଃ 6 ଉଞ୍ଚ 8-10 ମୂର୍ତ୍ତି କାଟି ପକାନ୍ତି। ଗୋଟିଏ ଅଳ୍ପ ଆଲୁଅ ପଡ଼ୁଥିବା ପ୍ରଶସ୍ତ ବଖରାରେ କାନ୍ଥକୁ ଲାଗି ସେମାନେ ଧାଡ଼ି ହୋଇ ଠିଆ ହୋଇଥିବାର ଦୃଶ୍ୟ ମୋତେ ସବୁବେଳେ ଦିଶିଯାଉଛି। ମୋ ଆଖି ବୁଝି ସେମାନଙ୍କୁ ଆଉଁସ ଦେଲେ ଜାଣିପାରୁଛି ପ୍ରତ୍ୟେକ ନିହାଣର ଦାଗକୁ। ପଥର ଭିତରେ ଏମାନେ ଲୁଚି ରହିଥିଲେ, ବନ୍ଧା ପଡ଼ିଥିଲେ, ବହୁତ ଶ୍ରମ କରି ମୁଁ ତାଙ୍କୁ ମୁକୁଳେଇବି। ମୋ ଭିତରୁ ମୁକୁଳେଇବାକୁ ସମୟ ଲାଗିବ, ମୁଁ ବଞ୍ଚିବାକୁ ଚାହେଁ ଆଉ କିଛି ଦିନ ସାର୍ଥକ ଭାବରେ। ଚିତ୍ର ଆଙ୍କିଲି ସିନା, ସେ ବିଦ୍ୟା ମୋର ହେଲା ନାହିଁ। ରଙ୍ଗଗୁଡ଼ାକ ଭାରି କଅଁଳ ତରଳ କିମିଆ, ସେମାନଙ୍କୁ ମିଶାଇ ଦେଲେ ମୁଁ ଚାହିଁ ରହିଥାଏ, ହଳଦିଆ, ନେଳି, ସାବଜା, ମୁଁ ବିଭୋର ହୋଇଯାଏ। କିନ୍ତୁ ସେମାନଙ୍କୁ ନେଇ ତୁଳିରେ ଚିତ୍ର କଲାବେଳେ ସବୁ ଅସନା ବିଟକିଟିଆ ଦିଶନ୍ତି, ସମ୍ଭାଳି ହୁଏ ନାହିଁ। ତାପରେ ବି ମୋତେ ଗୁଡ଼ାଏ ରଙ୍ଗ ଦିଶେ ନାହିଁ, ଯଥା ନାଲି, ଯାହାକୁ ନାଲି ବୋଲି ମୁଁ ଧରି ନେଇଛି ସେଇଟା ଅନ୍ୟମାନଙ୍କୁ ଆଉ ପ୍ରକାର ଦିଶେ। ସାବଜା ବି ସେମିତି ମୋତେ ଭଲ କରି ଦିଶେ ନାହିଁ, ନେଳିଆ ହେଲା ମୋର ସାଙ୍ଗ, ଛାଡ଼, ସେ ଜିନିଷ ବାଗ ଧରିଲା ନାହିଁ। ସୁମିର ଖାତିରରେ ଏଯାଏଁ ତୁଳି ଘୋଷାରୁଛି ସିନା, ହେଲେ ସେ ଆଦୌ ବୋଲମାନୁ ନାହିଁ। ସୁମି ହାତ ବୁଲେଇ ଦେଲେ ଫୁଲଟାଏ ଆଙ୍କି ହୋଇଯାଏ, ମୋ ଫୁଲଟା କିନ୍ତୁ ଖଜୁରୀ ଗଛ ପରି ଝାଣ୍ଟୁଣିଆ ବେବାକିଆ ହୋଇଯାଏ। ସେ ହସେ, କିନ�ତୁ ପୁଣି ମୋତେ ସେଇ ଫାନ୍ଦିରେ ପକାଇ ଘାଣ୍ଟୁଥାଏ। ତାର ସବୁ କଥା ସେମିତି, ମୁଁ ଜାଣେ ସେ ମୋତେ ଫାନ୍ଦିଛି, ସମସ୍ତେ ଜାଣିଛନ୍ତି, ଝୁଲିଆ ବି ଜାଣିଛି। ହେଲେ ମୁଁ ଚାହୁଁନାହିଁ ମୁକୁଳିବାକୁ, କାରଣ ମୋତେ ଲାଗୁଛି ଯେ ଅନ୍ତତଃ ଗୋଟିଏ ବାହୁ ମୋ ବେକ ପାଖରେ ନିଷ୍ଠାପର ସହ ବେଢ଼େଇ ଧରିଛି। ତୁ ସୁମି, କେବେ ଯଦି ବାହୁ ହୁଗୁଳେଇ ନେବୁ ସେଇଦିନ ମୁଁ ଋଷିକେଶ ଚାଲିଯିବି। ତାପରେ ଏଠି ରହିଲେ ବି ସେମିତି ହିମାଳୟ ପରି ଥଣ୍ଡା ହୋଇଯିବ ଚାରିଆଡ଼। ଆରବକ୍ଷରରେ ପୁଣି ଖୁସ୍ମୁସ୍ ଶବ୍ଦ, ବୋହୁ ବୋଧୁଏ ଉଠିଲା। ଝିଅଟି ଖୁବ୍ ଭଲ ପିଲା, ଝୁଲିଆକୁ ଯେତେବେଳେ ଦେଖିଲେ ହସି ପକାଏ, ତା ପାଖରେ ପାଖରେ ହେଉଥାଏ। କେତେ ବାହାନାରେ ତାକୁ ଟିକେ ଛୁଇଁ ଦିଏ, କୋଟ୍ ପିନ୍ଧି ଦିଏ, ଟାଇ ସଳଖି ଦିଏ। ଝୁଲିଆ ପିନ୍ଧିଥିବା ଜାମାରେ ବୁକୁ ବୋତାମ ସିଲେଇ କରିଦେଇ ଦାନ୍ତରେ ସୂତାଟିକୁ କାଟିବା ପାଇଁ ଢେର ସମୟ ନିଏ। ଭାରି ହସକୁରୀ ଆଉ ଭାରି ଚତୁରୀ, ଭାରି ବଢ଼ିଆ ଝିଅଟିଏ। ଦେଖ ଝୁଲିଆ, ତୁ ମୋ ବୋହୁକୁ ଖୁସି କରି ରଖିବୁ, ମୁଁ ତୋଠୁ ଅନେକ ଅଧିକ କଥା ଜାଣିଛି। ତୁ ମୋତେ ବିଶ୍ୱାସ କର, ଏମିତି ସ୍ତ୍ରୀଟିଏ ପାଇବା ସହଜ ନୁହେଁ, ଭାଗ୍ୟରେ ଥିଲେ ମିଳେ, ତତେ ସେଥିପାଇଁ ଢେର ଲୋକ ଈର୍ଷା କରିବେ। ତୁ ଚାଲାକ ପିଲା, ଠିକ୍ ବୁଝିଯିବୁ। ରାତି 2:00, ମଶାରି କନାରେ ହାତ ଘଷିବାକୁ ଥଣ୍ଡା ଥଣ୍ଡା ଲାଗିଲା, ହାଇ ଆସିଲା। ମୋର ବାଥରୁମ୍ ଯିବା ପ୍ରୟୋଜନ, ଭାବିଲି ଆଉ ଟିକେ ବରଂ ଯାଉ। ତାପରେ ମୁଁ ଆସ୍ତେ ଉଠିଲି, ହାତ ଗୋଡ଼ ପଥର ପରି ଭାରି ଲାଗୁଥାଏ, ଭିଡ଼ିମୁଡ଼ି ହେଲି। ହଠାତ୍ ଡାହାଣ ପାଖ ତଳିପେଟଟା ରଟ ରଟ କାମୁଡ଼ିଦେଲା, ମୁଁ ଝାଳେଇ ଗଲି। ମୋତେ ଲାଗିଲା ଆଉ ଥାକେ କଥା, ଡାକ୍ତରଙ୍କ ଅଶୁଅ, ଏକ୍ସରେ, ଫଟୋ ଇତ୍ୟାଦି। ସେଦିନ ସୁମି ଗୋଟାଏ ଚିତ୍ର କରିଥାଏ, ବିରାଟ ଗୋଟାଏ ବଣୁଆ ବୁଦା ପଛଆଡ଼ୁ ନଦିଶିଲା ପରି ମହାବଳ ବାଘର ନାକ ଆଉ ନିଶ, ଦେହ ସେତେଇଗଲା। ମୁଁ ଢେର ରୋଗ ଭୋଗିଛି, ରୋଗ ଅପେକ୍ଷା ବେଶୀ ଭୟ ଭୋଗିଛି, ମରିଯିବାକୁ ମୋର ଭାରି ଭୟ। ମୋର ଗୁଡ଼ାଏ ସବୁ ବାକି ଅଛି କାମ, ତାକୁ ନକଲେ ମୁଁ କ'ଣ ଏମିତି ମରିଯିବି? ମୋତେ ସେ ରାତିରେ ଆଉ ଜମା ନିଦ ହେଲା ନାହିଁ। ତାର ଦିନ ସକାଳୁ ଚା ଖାଉଛୁ ତିନି ଜଣ, ମୁଁ ନିଜେ କଥା ଉଠାଇଲି, ଶୁଣୁ ଝୁଲିଆ, ତୁ ଆଉ 7 ଦିନ ରହିଯାଇପାରିବୁ? ନାଇଁ ବାପା, ଆଜି ନଗଲେ ନ ଚଳେ, ଫ୍ଲାଇଟ୍ଟା ବୁକ୍ କରିସାରିଛି, ଆଜି ନ ପହଞ୍ଚିଲେ କାଲି ଜାପାନରୁ ଦଳେ ଆସୁଛନ୍ତି ଭାରତ ସରକାରଙ୍କ ସହିତ ଗୋଟାଏ ଚୁକ୍ତି କରିବାକୁ, ମୋତେ ସେଠି ରହିବାକୁ ପଡ଼ିବ, ତାଙ୍କୁ ଢେର କଥା ବୁଝାଇବାକୁ ହେବ। ମୁଁ ଚା ପିଇଲି ନିରବରେ। ବୋହୁଟି ମୋ ପ୍ଲେଟ୍ରେ ଆଉ 2 ଖଣ୍ଡ ବିସ୍କୁଟ୍ ଥୋଇଦେଇ ମୋତେ ଚାହିଁ ହସି ହସି କହିଲା, ତମେ ବାପା ଆଗ ଅପେକ୍ଷା ଢେର କମ୍ ଖାଉଛ, ନ ଖାଇଲେ ଦୁର୍ବଳ ହୋଇଯିବ ଯେ। ତାକୁ ଖୁସି କରିବାକୁ ମୁଁ ପିଲାଙ୍କ ପରି ଭାଡ଼ୁ ଭାଡ଼ୁ କରି ସେ ବିସ୍କୁଟ୍ 2 ଚୋବେଇଦେଲି। ଝୁଲିଆ କିଛି ନ କହି ଚାହୁଁଥାଏ, ଭାବୁଥାଏ ବୋଧହୁଏ ବାପାଙ୍କର ଏଇନା ଋଷିକେଶ ଯିବାର ବେଳ ହୁଏ ନାହିଁ। ପୁଅ ବୋହୁ ଯିବାର ଆଜିକୁ 6 ଦିନ ହୋଇଗଲା, ମୁଁ ୟା ଭିତରେ ଆଉ କିଛି କାମ କରିପାରିନାହିଁ, କେବଳ ସେ ରୋମାନ ଜୀବନ ଉପରେ ବହିଟିକୁ ଏଠୁ ସେଠୁ ପଢ଼ୁଛି, ବେଶୀ କରି ଚିତ୍ରଗୁଡ଼ାକ ଦେଖୁଛି ବାରମ୍ବାର। ସୁମି ପାଖକୁ 3 ଥର ଯାଇଛି, ପେଟ କାଟିଲେ, ଦେହମୁଣ୍ଡ ମୋଡ଼ି ଭିଡ଼ି ହେଲେ ପିନ୍ଧାପିନ୍ଧି କରି ଚାଲିଯାଉଛି କ୍ୟାମେରାଟି ଧରି। ମୋତେ କିଛି ଦିନ ହେଲା ରାତିରେ ବୋଧେ ଜ୍ୱର ହେଉଛି ନା କ'ଣ, ମୁଁ ଦୁର୍ବଳ ବୋଧ କରୁଛି, ଦୁର୍ବଳ ଦିଶୁଛି ବୋଲି ସୁମି କହୁଥିଲା, କାଲି ସେ ରିପୋର୍ଟ ଆସିବ। ସୁମି କହୁଛି ଏ ଡାକ୍ତର ଗୁଡ଼ାକ ଗଜମୂର୍ଖ, ବୃଥାରେ ଲୋକଙ୍କୁ ଡରେଇ ଚମକେଇ ପଇସା ଝଡ଼େଇବା ତାଙ୍କର କାମ, ସେ ଫଟୋରେ କ'ଣ ବାହାରିଛି କି ନାହିଁ ତୁଚ୍ଛାରେ ଛାନିଆ, କେଉଁଠି କ'ଣ ଟିକେ ଦରଜ ହୋଇଗଲେ କ'ଣ ନା କ୍ୟାନ୍ସର, ଧୁତ୍ ବେକଅପ୍ ଗୁଡ଼ାକ। ଆଜି ସକାଳୁ ମୋତେ ଭାରି ଛନ୍ଛନ୍ ଲାଗୁଛି, ମୁଁ ଯାଇ 2 ଘଣ୍ଟା ସେ ପଥରଟାକୁ ହାଣିଲି, ଖୁବ୍ ଟାଣ ଓମାନିଆ ପଥର, ନିହାଣ ମୁନରୁ ନିଆଁ ଝୁଲ ଛିଟକିଲା, ମୋ ଦେହ ମୁଣ୍ଡରୁ ଗରମ ବାମ୍ଫ ବାହାରିଲା, ଝାଳ ନିଗିଡ଼ିଗଲା। ମୁଁ ଖୁସି ହୋଇ ଚାଲିଆସିଲି, ହେଲେ ମନ ଦମ୍ଭ ଧରୁନାହିଁ ଜମା, ଅନ୍ତତଃ 10 ନହେଲା ନାହିଁ, ମୁଁ ଏ ଖଣ୍ଡିଏ ପଥରକୁ କାଟିପାରନ୍ତି ଯଦି, ଦେଖାଯାଉ କାଲି ଯଦି ସେମାନେ କହନ୍ତି ଯେ ପରୀକ୍ଷାରେ କ୍ୟାନ୍ସର ବାହାରିଲା, ତେବେ ଝୁଲିଆକୁ ଚିଠି ଲେଖିବି, ଋଷିକେଶ ଯିବି ବୋଲି। କିନ୍ତୁ ସୁମିକୁ କ'ଣ କହିବି, ସେ ଯଦି ନିରବରେ ସକ୍ସକ୍ ହୋଇ କାନ୍ଦେ, ପଚାରିଲେ ଯଦି ଉତ୍ତର ନ ଦିଏ, ବାଘ ଯଦି ବୁଦାଗୁହାଡ଼ରୁ ବାହାରି ଆସେ, ତା ସାଙ୍ଗରେ ତ ଯିବାକୁ ହେବ, ଛାଡ଼ିଯିବାକୁ ହେବ ମନର ମଣିଷମାନଙ୍କୁ, ସ୍ୱପ୍ନକୁ, ସଂସାରକୁ। ଉପାୟ କ'ଣ, ଅଗତ୍ୟା ଯିବାକୁ ହିଁ ହେବ। ମୋର ଦୁଃଖ ତ ଅନେକ, ସବୁଠୁ ବଡ଼ ଅଫସୋସ୍ ମୁଁ ଜାଣିପାରିଲେ ନାହିଁ କିଛି, ମଣିଷକୁ ପଥରକୁ, ରଙ୍ଗକୁ, ହସକୁ ଆଉ କାନ୍ଦକୁ, ସେ ଭିଡ଼ି ନେଲେ ମୋର ଚାରା କ'ଣ। କିନ୍ତୁ ଈଶ୍ୱର ଜାଣନ୍ତି, ମୋର ଜମା ଇଚ୍ଛା ନାହିଁ ଋଷିକେଶ ଯିବା ପାଇଁ।